ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ବହୁଚର୍ଚ୍ଚିତ ପ୍ରବନ୍ଧ ଆକାଶ କଇଁଆର ତୃତୀୟ ଭାଗ। ମୋର ଏ କଥାଟା ଶୁଣି ପଣ୍ଡିତମାନେ କହିବେ ଏ ଖାଲି ଉଦ୍ଭଟ। ଉଦ୍ଭଟ କହିବାର ଅର୍ଥ ମୁଁ ଏପର୍ଯ୍ୟନ୍ତ ବୁଝିନାହିଁ, ସେ ଶବ୍ଦଟା ମୋର ଅଭିଧାନରେ ନାହିଁ। ତେବେ ଯୁକ୍ତିତର୍କ କରିବାର ଅନେକ ଜିନିଷ ଅଛି ୟା ଭିତରେ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଅନ୍ୟ ମୁହୂର୍ତ୍ତ ଠାରୁ ସ୍ୱାଧୀନ କହିବାର ଅର୍ଥ ଯେପରିକି 10:31 ସହିତ 10:32 କିଛି ମାତ୍ର ସମ୍ବନ୍ଧ ବା ସମ୍ପର୍କ ନାହିଁ ଓ ରହିନପାରେ। ତାହା ଯଦି ହୁଏ ତାହେଲେ ଜୀବନରେ କାମ କରିବାର ଇଚ୍ଛା ବା ରହିବ କାହିଁକି? କିଏ କାମ କରିବ ଓ କାହିଁ କରିବ? ତାହେଲେ ଏ ସଂସାରର ଉଦ୍ଦେଶ୍ୟ କ'ଣ ଓ ଅସ୍ତିତ୍ୱ କେଉଁଠାରେ? ମୁଁ ପାଠ ପଢ଼ିଲି ଡିପୁଟି ହେବା ପାଇଁ, ମୋର ପେଟ ପୋଷିବାକୁ, ବାହାତଳ ହୋଇ ପିଲାପିଚିକା ଘେନି ମନ ଆନନ୍ଦରେ ଘର ସଂସାର କରିବାକୁ। ଭବିଷ୍ୟତ ସୁଖର ଏ ଆଶା ଓ କଳ୍ପନା ଯେବେ ମୋର ନଥାନ୍ତା ମୁଁ ପାଠ ପଢ଼ିଥାନ୍ତି କାହିଁକି? ତାପରେ ଏ ମୁହୂର୍ତ୍ତରେ ଯେଉଁ କାମ ମୁଁ କରୁଛି ତାର ଫଳ ଯେତେବେଳେ ମୋତେ ପର ମୁହୂର୍ତ୍ତରେ ଭୋଗିବାକୁ ହିଁ ପଡ଼ିବ, ଆଉ ଏ ମୁହୂର୍ତ୍ତରେ ମୁଁ ଯାହା କରୁଛି ସେ ଯେତେବେଳେ ମୋର ପୂର୍ବତନ ମୁହୂର୍ତ୍ତମାନଙ୍କର ପରିଣାମ, ସେତେବେଳେ ମୋ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ଗୁଡ଼ିକ ସ୍ୱାଧୀନ। ଏକଥା କହିବା ବୋକାମିର ଲକ୍ଷଣ ଥିଲା, ଆଉ କିଛି ନୁହେଁ। ତାପରେ କାମ କରିବାର ଇଚ୍ଛା ହୁଏ ଯେତେବେଳେ, ଯାହା ସଙ୍ଗରେ କାମ କରିବାକୁ ହୁଏ ତା କଥାର ସ୍ଥିରତା ଥିଲେ। ଯଦି ପ୍ରତ୍ୟେକ ଲୋକ ପ୍ରତ୍ୟେକ ମୁହୂର୍ତ୍ତରେ ତାର ଗତି ବଦଳାଏ ତାହେଲେ ତା ସାଙ୍ଗରେ ବା ତା କଥାର କାମ କରିହେବ କେମିତି? କଥାରେ କହନ୍ତି ବିଟପିଙ୍କ କଥାରେ ଠିକ୍ ନଥାଏ, କାରଣ ସେ ବିଟପି। ପୁଣି କଥାରେ କହନ୍ତି ଯାହାର କଥାରେ ଠିକ୍ ନଥାଏ ସେ ପାଗଳ ବା ବାୟା। ତାହେଲେ କ'ଣ ମୁଁ ଏ ସାରା ସଂସାରଟାକୁ ବିଟପି ବା ବାୟା କରିଦେବାକୁ କହୁଛି? ଧର ମୁଁ ଯେବେ ସେଇ କଥା କହିଥାଏ ତାହେଲେ ଦୋଷଟା ଯେ ମୋର କେଉଁଠାରେ ମୁଁ ଦେଖିପାରୁନାହିଁ। ଏ ସଂସାରଟା ବର୍ତ୍ତମାନ ତ ଅଛି ସେଇଆ, କେବଳ ଗୋଟେ ବଡ଼ ରକମ କାଙ୍କେ। ଏ ସଂସାରଟା ବର୍ତ୍ତମାନ ତ ଅଛି ସେଇଆ, କେବଳ ଗୋଟେ ବଡ଼ ରକମ କାଙ୍କେ। କାଁ ଭାଁ ଗୋଟାଏ ଅଧେ ଲୋକ ଛାଡ଼ିଦେଲେ ଆଉ ସମସ୍ତେ ଯୁଆଡ଼ୁ ପବନ ବୁହେ ତେଣେ ଆଉଜି ପଡ଼ନ୍ତି ନା ନାହିଁ? ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଲୋକେ ରାମାୟ ସ୍ୱାହା ପୁଣି ରାବଣାୟ ସ୍ୱାହା କହନ୍ତି ନା ନାହିଁ? ତେବେ ମୁଁ ସେ କଥା କହୁନାହିଁ, ମୁଁ କହୁଛି ୟା କରିବା ଉଚିତ ନୁହେଁ, ଏଥିରେ ମନୁଷ୍ୟତା ନାହିଁ, ଏ କେବଳ ଦଶ ଦାସତ୍ଵ। ମୋର ପ୍ରତ୍ୟେକ ମୁହୂର୍ତ୍ତର ସ୍ୱାଧୀନତା ମୋର ଗୋଟାଏ ଧାରା ବା ନିୟମ ବାନ୍ଧି କାମ କରିବା ଓ କହିବାରେ ଅସାମଞ୍ଜସ୍ୟ କିଛି ନାହିଁ, ବରଂ ଦୁଇଟା ଯାକ ମୋ ମନୁଷ୍ୟ ଜୀବନର ହକ୍ ଅଧିକାର। କେମିତି? ମୁଁ ଗୋଟିଏ ଫୁଲର ହାର ଗୁନ୍ଥିଲି, ସେ ହାରରେ ପ୍ରତ୍ୟେକ ଫୁଲ ଅନ୍ୟ ଫୁଲଠାରୁ ଭିନ୍ନ। ହାର ଭିତରେ ଗୋଟାଏ ଫୁଲ ରହିଲେ କିଛି ବିଡ଼ମ୍ବନା ହେବ ନାହିଁ, ସୁନ୍ଦର ନ ଦିଶିପାରେ, ହାରର ସାର୍ଥକତା କିଛି ନ ଥାଇପାରେ, କିନ୍ତୁ ଫୁଲର ସ୍ୱାଧୀନତା ଓ ସାର୍ଥକତାରେ ବାଧା ପଡ଼ିବ ନାହିଁ। ପ୍ରତ୍ୟେକ ଫୁଲ ତା ନିଜ ଡେମ୍ଫରୁ ନିଜର ବାସ୍ନା ଓ ସୌନ୍ଦର୍ଯ୍ୟ ଘିନି ଆସିଛି। ସେହିପରି ମୋର ଏ ଜୀବନର ମୁହୂର୍ତ୍ତ ଗୁଡ଼ାକ ପରସ୍ପରଠାରୁ ସ୍ୱାଧୀନ, ଅଥଚ ସେମାନଙ୍କୁ ଏକ କରିଦେଲେ ମୋର ଜୀବନ। ମୋ ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ଅଲଗା ଅଲଗା କରି ବିଚାର କଲେ ମୋ ଜୀବନର କାମ ଓ ଲକ୍ଷ୍ୟ ବୁଝି ହୋଇନପାରେ, କିନ୍ତୁ ତା ବୋଲି ମୋର ସେଇ ମୁହୂର୍ତ୍ତରେ ସ୍ୱାଧୀନ ଅସ୍ତିତ୍ୱରେ ବାଧା ପଡ଼ିବ ନାହିଁ। ମୁଁ ଏ ମୁହୂର୍ତ୍ତରେ ଯେ କାମ କଲି ସେ ହେଲା ସେଇ ମୁହୂର୍ତ୍ତର ସାର୍ଥକତା। ସେ କାମର ଫଳ ସାଙ୍ଗରେ ଏ ମୁହୂର୍ତ୍ତର କୌଣସି ସମ୍ବନ୍ଧ ନାହିଁ, କାରଣ ମୁଁ ଯେ କାମ କରିବି ତା'ର ଫଳ ଯେ ନିଶ୍ଚୟ ଫଳିବ ତା'ର କିଛି ଠିକଣା ନାହିଁ। ପୁଣି ସେ ଫଳ ଯେ ମୋର ଆଶା ଅନୁସାରେ ହେବ ତା'ର ମଧ୍ୟ କିଛି ସମ୍ଭାବନା ନାହିଁ। ମୁଁ ଯଦି ଏଇ ମୁହୂର୍ତ୍ତରେ କାହାକୁ ଦ୍ୱିବିଧା କଷିଦିଏ ତାହେଲେ ପର ମୁହୂର୍ତ୍ତରେ ସେ ମୋତେ ଦ୍ୱିବିଧା ଫେରାଇ ଦେଇପାରେ, ମୋ ନାଁରେ ମକଦ୍ଦମା କରିପାରେ, ମନରେ ଗଁ ଗଁ ହୋଇ କିଛି ନ କରିପାରେ ଅଥବା ଭୁଲି ଯାଇପାରେ। ମୋତେ ମୋ ସାଙ୍ଗ କାଳିନ୍ଦୀ କି ହରିଶ ଦ୍ୱିବିଧା ପକାଇଲେ ମୁଁ ହୁଏତ ଗୋଟାଏ ଲଙ୍କା ଯୁଦ୍ଧ ଭିଆଇପାରେ, ଅଥଚ ମୋ ହାକିମ ପାଞ୍ଚ ବିଧା ପକାଇଲେ ମୁଁ ହୁଏତ ତାଙ୍କ ପୋଛି ଦେଇ କହିପାରେ ଆହା ଶ୍ରୀଛାମୁଙ୍କ ହାତକୁ କେଡ଼େ କାଟିଥିବ, ମୁଁ ବନିଶୀରେ ଥୋପ ପକାଇ ବସିଛି, ମାଛ ପଡ଼ିବ ମୁଁ ଖାଇବି, ମାଛ ନ ପଡ଼ିପାରେ ମୋର ଖିଆ ବି ନ ହୋଇପାରେ, ମୁଁ ଭାତ ଥାଳି ଗିନା ଘେନି ଖାଇବାକୁ ବସିଛି, ଏପରି ଘଟଣା ଘଟିଯାଇପାରେ ଯେ ମୁଁ ଖାଇନପାରେ। ଏ ସଂସାରରେ ନିରାଶାର ଭଙ୍ଗା ମନ ଯେତେ ଆଶାର ଫୁଲା ମନ ତାଠାରୁ ଢେର ଢେର କମ୍। ସେହି ହେତୁରୁ ଗୋଟେ ଅଧେ ଆଶା କୁଠି ସଫଳ ହେଲେ ଆମେ ଏପରି କୃତ୍ୟକୃତ ହୋଇଯାଉ ଯେ ସେ କଥାଟା ଡେଙ୍ଗୁରା ଦେଇ ବସୁ, ଲୋକେ ଜାଣନ୍ତି ଆଶା ସଫଳ ହୋଇଛି, ନିରାଶା କିନ୍ତୁ ଘର କୋଣରେ ବସି କାନ୍ଦେ, ତାର ଦୁଃଖ କେହି ଦେଖନ୍ତି ନାହିଁ, କେହି ଶୁଣନ୍ତି ନାହିଁ। ସେଥିପାଇଁ ନିରାଶାର ବିଷ ସଂସାରରେ ଜଣାଶୁଣା ଭାବରେ ଖେଳିପାରେ ନାହିଁ। ତେବେ ଆମେ ଦେଖିଲୁ ଭବିଷ୍ୟତ ଫଳ ସାଙ୍ଗରେ ବା ଅତୀତର କାମ ସାଙ୍ଗରେ ମୋର ଏଇ ମୁହୂର୍ତ୍ତର କୌଣସି ନିର୍ଭର ନାହିଁ। ସେଥିପାଇଁ ଗୀତାରେ କହିଛନ୍ତି, ଫଳାଫଳ ନେଇ ମନୁଷ୍ୟ ମୁଣ୍ଡ ଘୂରାଇବା ବୃଥା, ତାକୁ ମାତ୍ର କାମ କରିଯିବାକୁ ହେବ, ଫଳ ଭଗବାନଙ୍କ ହାତରେ। ଅବଶ୍ୟ କେତେକ କହିପାରନ୍ତି ଏ ସନ୍ନ୍ୟାସୀର କଥା, ଯୋଗୀର ମତଲବ। ସଂସାରୀ ଗୃହସ୍ଥ ଏପରି ଭାବ ଆଣିପାରେ ନାହିଁ ମନରେ, ଆଉ ଆଣିଲେ ସଂସାରଟା ଟେକିବ ନାହିଁ। କିନ୍ତୁ କଥାଟା ଏକାବେଳକେ ଭୁଲ। ଯଦି ସଂସାରର ସବୁ ଲୋକ ଆଶା ଓ କାମନା ଛାଡ଼ି ଦିଅନ୍ତି ତାହେଲେ କିଛି କ୍ଷତି ହେବ ନାହିଁ, ବରଂ ଅନେକ ଲାଭ। ମନୁଷ୍ୟଟାକୁ ଏପରି ଭାବରେ ତିଆରି କରିଛନ୍ତି ଭଗବାନ ବା ପ୍ରକୃତି ଯେ ସେ କାମ ନ କରି ରହିପାରେ ନାହିଁ। କୌଣସି ଆଶା କୌଣସି ବାସନା ନଥିଲେ ମଧ୍ୟ ମଣିଷ କାମ କରିଯାଏ। ମାଆର 22 ବର୍ଷର ପୁଅ ମରିଯାଏ, ତା ମନରେ କେତେ ନିରାଶା କେତେ ବୈରାଗ୍ୟ ଆସି ପହଞ୍ଚିଯାଏ ସେତେବେଳେ, ତଥାପି ସେ ତୁନି ହୋଇ ବସି ରହିପାରେ ନାହିଁ, କାମ କରିଯାଉଥାଏ। ସେ ପାଣିରେ ବୁଡ଼ି ମରିବାକୁ ହେଉ, ଦୌଡ଼ି ଲଗାଇବାକୁ ହେଉ, କନିଆରେ ମଞ୍ଜି ଖାଇବାକୁ ହେଉ, ପାଗଳ ପରି ଦାଣ୍ଡରେ ଘାଟରେ ବୁଲିବାର ହେଉ, ଅଥବା ଗୃହ ଜଞ୍ଜାଳରେ ବୁଡ଼ି ରହିବାକୁ ହେଉ, ଯୋଗୀ କାମନା ବିନାଶ କରି ନିଷ୍କର୍ମା ହୋଇ ବସି ରହିପାରେ ନାହିଁ, ସେ ମଧ୍ୟ କାମ କରିଯାଏ। ଯୋଗ ସାଧନାରେ ହେଉ, ପରୋପକାରରେ ହେଉ, ଧର୍ମ ସଂସ୍ଥାପନାରେ ହେଉ, ତାପରେ ଆଶା ମନୁଷ୍ୟ ମନରେ ଜନ୍ମଦିନରୁ ଆସ୍ଥାନ ମାଡ଼ି ବସେ। କିଏ କୋଟିପତି ହୋଇ ବିଳାସ ବ୍ୟସନରେ ଜୀବନଟାକୁ ଭସାଇ ଦେବାକୁ ଆଶା କରେ, କିଏ ବା ଯୋଗ ଧ୍ୟାନ କରି ଭଗବତ ପ୍ରେମରେ ଜୀବନଟାକୁ ଭସାଇ ଦେବାକୁ ଚେଷ୍ଟା କରେ। ଆଶା ରହିଛି, ଆଶା ରହିବ, ଆଉ ଆଶା ହିଁ ମଣିଷକୁ ତା କାମରେ ଘଉଡ଼ି ନେବ। କିନ୍ତୁ ସେଇ ଆଶାଟା ଅଭିଳାଷରେ ପହଞ୍ଚି ଯାଇପାରେ, ଅଥବା ଆଶାଟା ଆଶା ହୋଇ ରହିଯାଇପାରେ। ଯେତେବେଳେ ଆଶା ଅଭିଳାଷ ହୁଏ ସେତେବେଳେ ସେ ମୋ ଜୀବନ ବେଡ଼ିକୁ ସାଙ୍ଖୋଳି ଦେଇ ନିଗଡ଼ ପାଶରେ ବାନ୍ଧି ରଖେ, ଆଉ ଯେତେବେଳେ ଆଶା କେବଳ ଆଶା ହୋଇ ରହେ ସେତେବେଳେ ସେ ସୂତାକ୍ଷ ହୋଇ ମୋ ଜୀବନର ମୁହୂର୍ତ୍ତ ଗୁଡ଼ିକୁ ଗୁନ୍ଥି ହାର ତିଆରି କରେ, ମୋତେ କାମରେ ଲଗାଇ ରଖେ, ମୋ ଜୀବନରେ ପୂର୍ଣ୍ଣତା ଆଣେ। କଥାଟା ସରଳ, ବୋଧହୁଏ ବୁଝେଇ କହିବା ଦରକାର ନାହିଁ। ତାହେଲେ ଆମେ ଦେଖିବୁ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତଟା ଅନ୍ୟ ମୁହୂର୍ତ୍ତଠାରୁ ସ୍ୱାଧୀନ ବୋଲି କହିବାରେ ଓ ଅଭ୍ୟାସ କରିବାରେ ମଣିଷ ବାଜି ହୋଇଯାଏ ନାହିଁ କି ନିଷ୍କର୍ମା ହୋଇ ବସି ରହେ ନାହିଁ। ତେବେ ମୋର କଥା ଓ କାମ ଯେବେ ଘଡ଼ି ଘଡ଼ିକେ ଆନ ହୋଇଯାଏ ତାହେଲେ କାମର ପୂର୍ଣ୍ଣତା ଆସିବ କେଉଁଠାରୁ ଓ କାମର ସହଯୋଗ ମିଳିବ କିପରି? ମୁଁ ଏଗୁଡ଼ାକ ଖାଲି ମନଗଢ଼ା କଥା କହୁନାହିଁ। ପୃଥିବୀରେ ବଡ଼ ବଡ଼ ଧର୍ମ କେତେଟାରୁ ଯାହା ବୁଝିଛି, ମୋର ମନେ ହୁଏ ଯେପରି ସବୁ ଧର୍ମରେ ଏଇ ବ୍ୟକ୍ତିଗତ ମୁକ୍ତି ଓ ସ୍ୱାଧୀନତା ସେମାନେ ହୁକୁମ କରିଯାଇଛନ୍ତି। ଧର୍ମ ସବୁ ଯୁଗରେ ସବୁ ଦେଶରେ ସବୁ ସଭ୍ୟତାରେ ବ୍ୟକ୍ତିଗତ, ଧର୍ମର ମୁକ୍ତି ମୋକ୍ଷ ବା ନିର୍ବାଣ ପାଇବା ପାଇଁ ଦେଶ ସମାଜ ଜାତି କାହାରିକୁ ଅପେକ୍ଷା କରିବା ଦରକାର ନାହିଁ। ଏଇ ଭାଇ ବନ୍ଧୁ କୁଟୁମ୍ବଙ୍କୁ ମାରିବେ ନାହିଁ ବୋଲି ଅର୍ଜୁନ ଯେତେବେଳେ ଅସ୍ତ୍ରଶସ୍ତ୍ର ଛାଡ଼ି ବସିଗଲେ ବୈରାଗ୍ୟରେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ, ପ୍ରକୃତ ବୈରାଗ୍ୟ ଏହା ନୁହେଁ। ସେ ତାଙ୍କୁ କହିଥିଲେ, ତୁମର ଏ ଭାଇ ବନ୍ଧୁ କୁଟୁମ୍ବମାନଙ୍କୁ ମରାଇ ଓ ମାରି ତୁମେ ଯେବେ ଜୟଯୁକ୍ତ ହୁଅ ତାହେଲେ ପୃଥିବୀ ଗୋଟାକ ଯାକର ମାଲିକ ହେବ, ନହେଲେ ତୁମେ ଯଦି ମର ତାହେଲେ ସ୍ୱର୍ଗକୁ ଯିବ। ଯୀଶୁ ଓ ମହମ୍ମଦଙ୍କର ଜୀବନ ଏଇ ଦଶ ଦାସତ୍ୱରୁ ନିଜକୁ ମୁକୁଳେଇ ତାଙ୍କ ନିଜ ବ୍ୟକ୍ତିଗତ ସ୍ୱାଧୀନତା ଓ ମୁକ୍ତି ପାଇବାର ଗୋଟାଏ ଅପାର ଅଦ୍ଭୁତ ଚେଷ୍ଟା। ଯାଉ, ମୁଁ ଧର୍ମ ନେଇ ଗୋଳମାଳ କରିବାକୁ ଏଗୁଡ଼ାକୁ ଲେଖୁନାହିଁ, କେବଳ ମୁଁ କହୁଥିଲି ଯେ ମୋର ସ୍ୱାଧୀନତା ମୁଁ ପାଇଛି ମୋର ଜନ୍ମଦିନରୁ ପ୍ରକୃତି ହାତରୁ, ଏବଂ ତା ପଛରେ ଅଛି ଧର୍ମର ଅନୁମତି। କେବଳ 5 ଜଣଙ୍କ ମୁହଁକୁ ଚାହିଁ ମୋ ଜୀବନ ଗଢ଼ିବା ଖାଲି ମନୁଷ୍ୟର କାମ ନୁହେଁ ବୋଲି କହିଲେ ଯଥେଷ୍ଟ ହେବ ନାହିଁ। ସେ ଏକାବେଳକେ ପଶୁ ପରି ଗାଈ ଗୋଠରେ, ମେଣ୍ଢା ପଲରେ, ହାତୀ ପଲରେ ଜଣେ ଯୁଆଡ଼େ ଯାଏ ସମସ୍ତେ ସିଆଡ଼େ ଯାଆନ୍ତି, ମନୁଷ୍ୟ ଯାଏ ନାହିଁ। ମନୁଷ୍ୟରେ ଯିବା ଉଚିତ ବି ନୁହେଁ, ଏଇଥିରେ ହିଁ ମନୁଷ୍ୟର ପଶୁଠାରୁ ବଡ଼ ବାହାଦୁରୀ। ବର୍ତ୍ତମାନ କଥା ହୋଇପାରେ ଯେ ମୁଁ ଯେବେ ମୋ ମନକୁ ଯାହା ଆସିଲା କରିଯିବି, ମୁଁ ଯେବେ ମୋ କାମଦାମରେ ପୁରା ସ୍ୱାଧୀନ ହୁଏ ତାହେଲେ ଏ ରାଜ୍ୟ ଚଳିବ କିପରି? ମୋ ଦେହରେ ବେଶୀ ଜୋର, ମୁଁ ଦୁର୍ବଳକୁ ମାରି ସର୍ବସ୍ୱ ଲୁଟି ନେଇପାରେ, ମୋର ବେଶୀ ବୁଦ୍ଧି, ମୁଁ ବୋକା ଧନୀ ପୁଅକୁ ଠକାଇ ଟଙ୍କା ପଇସା ନେଇଯାଇପାରେ, ତେବେ ଏହା କ'ଣ ଭଲ? ଏସବୁ ତେବେ କ'ଣ ରୋଧିବାର କିଛି ଦରକାର ନାହିଁ? ମୁଁ କହେ, ଆକୁ ରୋଧିବା ପ୍ରକୃତରେ ଦରକାର ନାହିଁ। ମଣିଷ ଲଙ୍ଗଳ ହୋଇ ଜଙ୍ଗଲରେ ବୁଲିବା ଦିନଠାରୁ ଆଜିର ଏ ସଭ୍ୟ ଯୁଗ ଯାଏ ତାକୁ ରୋକିବା ପାଇଁ କେତେ ଆଇନ କାନୁନ, କେତେ କାଇଦା କଟକଣା ହୋଇଆସିଛି, ଆହୁରି ମଧ୍ୟ ହେଉଛି। ତଥାପି ସବଳ ମେଲା ଖୋଲା ଭାବରେ ଦୁର୍ବଳ ଉପରେ ଅତ୍ୟାଚାର କରିଯାଉଛି। ରାବଣର ସୀତାହରଣଠାରୁ ଇପି ଫକୀରଙ୍କର ହିନ୍ଦୁ ଯୁବତୀ ଅପହରଣ ପର୍ଯ୍ୟନ୍ତ, ପୁତନାର କଅଁଳା ପିଲା ମାରଣଠାରୁ ହଫମାନର ସାହିବ ଛୁଆ ମାରଣ ପର୍ଯ୍ୟନ୍ତ ସବୁ ପ୍ରକାର ଅତ୍ୟାଚାର ଅନାଚାର ହୋଇଯାଉଛି। ସେ ଯିଏ ହାରିଯାଉଛି ତାର ଅଧର୍ମ ପାପ ଅନ୍ୟାୟ, ଆଉ ଯିଏ ଜିତିଯାଉଛି ତାର ଧର୍ମ ପୁଣ୍ୟ ଓ ନ୍ୟାୟ। ନେପୋଲିଅନ ଭାବିଥିଲେ ୟୁରୋପରେ ଗୋଟିଏ ସାମ୍ରାଜ୍ୟ ସ୍ଥାପନ କରିବେ। ଆଲେକଜାଣ୍ଡର ଓ ସିଜର ମଧ୍ୟ ସେୟା ଭାବିଥିଲେ। କାଇଜର ବି ସେୟା ଭାବିଥିଲେ। ନେପୋଲିଅନ ହାରିଗଲେ ତାଙ୍କର ବନବାସ, ଆଲେକଜାଣ୍ଡର ଓ ସିଜର ଜିତିଗଲେ ସେ ହେଲେ ମହାପୁରୁଷ ଓ ମହାବୀର। କାଇଜର ହାରିନଥିଲେ କି ଜିତିନଥିଲେ ବୋଲି ତାଙ୍କର ହେଲା ଦେଶ ବାହାର। ଦୋକାନୀ ପସରା ମେଲେଇ ବସିଛି, ଜିନିଷ ବିକୁଛି, ଜାଣିବା ଲୋକେ ଚିହ୍ନରା ଲୋକେ ପାଞ୍ଚ ପଇସାର ମାଲକୁ ପାଞ୍ଚ ପଇସା ଦେଇ ନେଉଛନ୍ତି, ଅଗୁଆର ଅଚିହ୍ନାର ପାଞ୍ଚ ପାଇଁ ପଚାଶ ଦେଉଛନ୍ତି। ସେହିପରି ଓକିଲଖାନାରେ, ବଜାର ହାଟରେ, ସ୍କୁଲ କଲେଜରେ, ଖେଳ ପଡ଼ିଆରେ ଓ ମଶାଣି ଭୂଇଁରେ ସବୁଠେଇ ଠକେଇ ଚାଲିଛି। ମୁଁ ବଜାରକୁ ଗଲି, ଦେଖିଲି କେତେ ମାଛ ପସରା ବସିଛି। ଭଲ ମାଛଟିଏ ନେଇ କେଉଁଟୁଣୀକୁ ପଚାରିଲି, ଏ ମାଛ ଭଲ? ସେ କହିଲା ହଁ ତଟକା। ମୁଁ ବାର ଘଣ୍ଟା ପଇସା ଦେଇ ନେଇ ଆସିଲି ସେ ମାଛକୁ, ଘରେ ରାନ୍ଧି ଖାଇଲା ବେଳକୁ ସେଇଟା ପଚା। ମୁଁ ଯଦି ଯାଇ କେଉଁଟୁଣୀକି ମାଛ ଫେରାଇ ଦିଏ ସେ ନେବ? ମୋ ପଇସା ତକ ଆଉ ଫେରାଇବ? ସେ ଫେରାଇ ନଦେଲେ ମୁଁ ଯେବେ ତାଠାରୁ ପଇସା ତକ ଛଡ଼ାଇ ନିଏ କି ତାକୁ ଚାପୁଡ଼ାଏ ପକାଏ, ତାହେଲେ ମୁଁ ଆଇନ ହେତୁ ରକ୍ଷା ପାଇବି? ହାକିମ ମୋତେ ଛାଡ଼ିଦେବ? ଆଇନ ବ୍ୟବସାୟୀମାନେ କହିବେ ଏହାର ଯୁକ୍ତି କଥା ତୁମେ ଦେଖିଲ, ଚିହ୍ନିଲ, ପରୀକ୍ଷା କଲ, ନେଲ? ତୁମ ବୋକାମ ହେତୁରୁ ତୁମେ ଯଦି ଭଲ ଭଲ ଚିହ୍ନି ନପାରିଲ ତାହେଲେ ସେଥିପାଇଁ ତୁମେ ଦାୟୀ। ବିଚାରି କେଉଁଟୁଣି ଦାୟୀ ହେବ କିଆଁ? ଏ ଯଦି ଠକାମିକୁ ଛାଡ଼ିଦେବା ନ ହୁଏ ତାହେଲେ ଆଉ କ'ଣ ହୋଇପାରେ? ଆମେ ଦେଖିଲୁ, ଦେଖୁଛୁ ଓ ଅନୁଭବ କରୁଛୁ ଯେ ଯାହାର ମନ ହେଉଛି ସେ କରିଯାଉଛି, ତାକୁ ରୋକିବା ଅସମ୍ଭବ। ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଗୋବିନ୍ଦ ତ୍ରିପାଠୀଙ୍କ ପ୍ରବନ୍ଧ ଆକାଶ କଇଁଆର ତୃତୀୟ ଭାଗ। ରହିଲୁ, ନମସ୍କାର।